ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ମଜୁରୀ ବଢ଼ିଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। 2024-25 ଆର୍ଥିକ ବର୍ଷ ଲାଗି ଧାରିଯାଇଥିବା ନୂଆ ମଜୁରୀ ଅନୁସାରେ ରାଇଜେ ମନରେଗା ଦିନକର ମଜୁରୀ 254 ଟଙ୍କାକେ ବଢ଼ିଛି। ଏ ମଜୁରୀ ଆଇବା 1 ତାରିଖରୁ ଲାଗୁ ହେବା। 2023-24 ଏଇଟା 235 ଟଙ୍କା ଥିଲା। ଦେଶେ ସ୍ୱଦେଶୀ ଜ୍ଞାନକୌଶଳ ଥି ତିଆରି ହୋଇଥିବାର ହାଲକା ଯୁଦ୍ଧ ବିମାନ ତେଜସ୍ର ଉନ୍ନତ ସଂସ୍କରଣ ମାର୍କ 1A ଗଲାକାଲି ସଫଲ ଉଡ଼ାଣ ହୋଇଛି। ବେଙ୍ଗାଲୁରୁ ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ସେଣ୍ଟର୍ନୁ ଏହି ସିରିଜ୍ର ପହଲା ବିମାନ 15 ମିନିଟ୍ ଉଡ଼ାଣ କରାଯାଇଥିଲା। ତେଜସ୍ର ପୁରୁଣା ସଂସ୍କରଣ ମାର୍କ ଏ ଆଘନୁ ବାୟୁସେନାଥି ସାମିଲ ହୋଇସାରିଛି। ହେଲେ ନୂଆ ସଂସ୍କରଣ ଥି ଆକ୍ଟିଭ୍ ଇଲେକ୍ଟ୍ରୋନିକାଲି ଆଣ୍ଡ ଏରୋ ରାଡାର ଉନ୍ନତ ଭିଭିଆର୍ ମିଜାଇଲ୍ ଆର୍ ଆକ୍ରମଣରୁ ନିଜକେ ରକ୍ଷା କରବାର କ୍ଷମତା ରହିଛି। ଖରାକେ ନଜରଥି ରଖିକରି ରାଜ୍ୟର ଜିଲ୍ଲାର ତଲିଆ କୋର୍ଟମାନଙ୍କେ ଆଇବା ମାସର 8 ତାରିଖନୁ ସଖାଲୁଆ କାମ ହେବା। ସଖାଲର 7 ବଜେନୁ ଦିନର 1 ବଜେ ତକ କୋର୍ଟ କାମ ଚାଲବା। ଏ ଭିତରେ ଦିନର 10 ବଜେନୁ 10:30 ତକ ଅଧାଘଣ୍ଟା ଛୁଟି ରହିବା। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଏ ବାବଦେ ସବୁ ଜିଲ୍ଲାର କୋର୍ଟମାନଙ୍କୁ ଚିଠି ଲେଖିଛନ୍। ହେଲେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଆର୍ ପୁରୀ ସଦରର କୋର୍ଟମାନଙ୍କେ ସଖାଲୁଆ କୋର୍ଟ ନାଇଁ ହୁଏ। ଖରା ଛୁଟିର ଶେଷ କାର୍ଯ୍ୟ ଦିବସ ତକ ଏଟା ଜାରି ରହିବା ବୋଲି ହାଇକୋର୍ଟ ତରଫ କୁହାଯାଇଛି। ଆଜ୍ ଗୁଡ୍ ଫ୍ରାଇଡେ, ପ୍ରଭୁ ଯୀଶୁଙ୍କର କୃଷବିଦ୍ଧ ଦିନକେ ସୋର୍ କରିକରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ବହେନମାନେ ଆଜ୍ ଶୁଭ ଶୁକ୍ରବାର ପାଲୁଛନ୍। ଶୁଭ ଶୁକ୍ରବାର ପୁରାତନ ଯୁଗ୍ନୁ ଧାର୍ମିକ ଆର୍ ପବିତ୍ର ବାର୍ତ୍ତା ବୋଲି କୁହାଯାଇଛି। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ ଗୋଟେ ବାର୍ତ୍ତା ଥି ଗୁଡ୍ ଫ୍ରାଇଡେ ପ୍ରଭୁ ଯୀଶୁଙ୍କର ବଳିଦାନର ସ୍ମାରକୀ ବହନ କର୍ସି ଆଉ ମାନବ ଜାତିକେ ପ୍ରେମ, ତ୍ୟାଗ, ଭାତୃତ୍ୱ ଆର୍ କ୍ଷମାର ବାର୍ତ୍ତା ପ୍ରଦାନ କର୍ସି ବୋଲି କହିଛନ୍। ସେ କହିଛନ୍ତି ଯେ ଏହି ଦିନ ପ୍ରଭୁ ଯୀଶୁଙ୍କର କୃଷବିଦ୍ଧ ହେବାର ପବିତ୍ର ସ୍ମାରକୀ ଦିବସ, ଯାହାଙ୍କର ଜୀବନ ମାନବ ସମାଜକେ ଦୁଃଖନୁ ମୁକ୍ତି ଦେବାରକେ ସମର୍ପିତ ଥିଲା। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ 2024 ସେସନ 2 ଆଇବା ମାସର 4 ତାରିଖନୁ ମୂଲ ହେବା। ଏଥିର୍ଲାଗି ୱେବ୍ସାଇଟ୍ ଥି ଆବେଦନକାରୀମାନଙ୍କର ଆଡ୍ମିଟ୍ କାର୍ଡ଼ ସହିତ ପରୀକ୍ଷା କେନ୍ଦ୍ରର ତାଲିକା ମିଳୁଛି। ଦେଶର 319 ସହର ଆର୍ ଦେଶ ବାହାରର 22 ସହରନ ଏହି ପରୀକ୍ଷା କରାଯାଉଛି। ରାଜ୍ୟ 1-9 କ୍ଲାସ ତକ ଛାତ୍ରଛାତ୍ରୀମାନଙ୍କର ସମେଟିଭ୍ ଆସେସ୍ମେଣ୍ଟ 2 ପରୀକ୍ଷା ଫଲ ଆଇବା ମାସର 2 ତାରିଖ ବାହାରବା। ଏ ବାବଦେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓମାନଙ୍କୁ ଚିଠି ଲେଖାଯାଇଛି। ଅଭିଭାବକମାନଙ୍କୁ ପରୀକ୍ଷା ଫଲ ବାବଦେ ଜଣାବାର ଲାଗି ଦିନ ସ୍କୁଲମାନଙ୍କେ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏହି କାର୍ଯ୍ୟକ୍ରମଟି ଅଭିଭାବକ ଯେନ୍ତା ଯୋଗ ଦେବେ ସେ ବାବଦେ ପ୍ରଧାନ ଶିକ୍ଷକମାନେ ସମସ୍ତଙ୍କୁ ଜଣାବେ। ଏତାର ସହିତ ଆଇବା 2 ତାରିଖରୁ ନୂଆ ଶିକ୍ଷା ବର୍ଷର ମୂଲ ହେବା, ଏଥିର୍ଲାଗି ପ୍ରସ୍ତୁତ ରହିବାରକେ ଓସେପା ତରଫୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟ ଆଇଟିଆଇ ଥି ଆଇବା ମାସର 1 ତାରିଖନୁ ନାଁ ଲେଖା ପ୍ରକ୍ରିୟା ମୂଲ ହେବା। ଏ ବାବଦେ ବୈଷୟିକ ଶିକ୍ଷା ତାଲିମ ନିର୍ଦ୍ଦେଶାଳୟ ତରଫୁ ବିଜ୍ଞପ୍ତି ବାହାରିଛି। ରାଜ୍ୟର ସବୁ ସରକାରୀ ବେସରକାରୀ ଆଇଟିଆଇ ଥି 2024-25 ବର୍ଷରେ ନାଁ ଲେଖା ଲାଗି କେନ୍ଦ୍ରୀୟ ଅନ୍ଲାଇନ୍ ପଦ୍ଧତି ଥି ନାଁ ଲେଖାଯିବା। ପ୍ରାର୍ଥୀମାନେ April 1 www.samsodisha.gov.in ଥି ନାଁ ଲେଖା ଲାଗି ଅନ୍ଲାଇନ୍ ଥି ଆବେଦନ କରିପାରିବେ। ରାଜ୍ୟ ଆଇବା ମେ ମାସର 1 ତାରିଖନୁ ରବି ଧାନଘିନା ମୂଲ ହେବା। ଏଥିଲାଗି ସମବାୟ ବିଭାଗ ତରଫୁ 17 ଡିଆର୍ସିଏସ୍ ଏଆର୍ସିଏସ୍ ତୟାର ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। June 30 ତକ ଡାଲୁଆ ଧାନଘିନା ଚାଲବା। April 30 ତକ ମିଲ୍ ମାଲିକମାନେ ଚାଉଲ ଦେବେ। ଯେନ୍ ଜିଲ୍ଲାନୁ ଆବଶ୍ୟକ ସଂଖ୍ୟାର ମିଲର ନାଇଁନ ସେ ଜାଗାନୁ ମିଲରମାନେ ଅଲଗା ଜିଲ୍ଲାନୁ ଧାନ ଘିନ୍ବେ। ହେଲେ ଝନେ ମିଲର ଗୁଟେନୁ ଏତକା ଜିଲ୍ଲାନୁ ଧାନ ଘିନି ନାଇଁପାରନ୍ ବୋଲି କୁହାଯାଇଛି। ବରଗଡ଼ ଜିଲ୍ଲାନୁ ନିର୍ବାଚନ ବାବଦର ବିଜ୍ଞାପନ ମାନକେ ପ୍ରମାଣୀକୃତ କରବାର ସହିତ ପେଡ୍ ନ୍ୟୁଜ୍ମାନଙ୍କୁ ତଦାରଖ କରବାର ଲାଗି ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେସନ ଆର୍ ମନିଟରିଂ କମିଟି MCMC ଗଠନ କରାଯାଇଛି। ନିର୍ବାଚନ ଥି ଲଢ଼ୁଥିବାର ପ୍ରାର୍ଥୀ, ପଞ୍ଜିକୃତ ରାଜନୈତିକ ଦଳ, ଗୋଷ୍ଠୀ, ସଂଗଠନ ନିଜର ନିର୍ବାଚନ ପ୍ରଚାର ତଥ୍ୟ, ବିଜ୍ଞାପନର ଲେଖା, ଅଡିଓ ଭିଜୁଆଲ କ୍ଲିପିଂ ପ୍ରସାରଣ ଆଗନୁ କମିଟିର ମଞ୍ଜୁରୀ ଲାଗି ଆବେଦନ କରିପାରିବେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି ସୁବର୍ଣ୍ଣପୁର ଜିଲ୍ଲା ଯାଇକରି ଆଇବା ସାଧାରଣ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ତରଫ ଚାଲିଥିବାର ପ୍ରସ୍ତୁତିର ସମୀକ୍ଷା କରିଛନ୍। ଭିନ୍ ଭିନ୍ ବିଭାଗର ଭିତରେ ତାଲମେଲ ରଖିକରି ନିର୍ବାଚନର ଗୁରୁ ଦାୟିତ୍ୱ ତୁଲାବାରକେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରିବାର ସହିତ ବୁଥ୍ମାନଙ୍କେ ପିଇବାର ପାନ, ପରିମଳ ବ୍ୟବସ୍ଥା, ଶୌଚାଳୟ ସୁବିଧା ସହିତ ବିଜୁଳି ଆଲୋକ ବ୍ୟବସ୍ଥା କରିବାର ଲାଗି ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:00 ବାଜିକରି 2 ମିନିଟ୍ ଥି। ଜୁହାର।